ଯଦି ସେ ସମ୍ପର୍କର ଦ୍ୱାହି ଦେଇ ମୋ ଉପରେ କ୍ଷମତା ପ୍ରୟୋଗ କରିବ, ସେତେବେଳେ ମୁଁ କରିବି କ'ଣ? ଯଦି ସୁରକ୍ଷା ଓ ଯତ୍ନ ନେବା ନାଁରେ ମୋତେ ନିୟନ୍ତ୍ରଣ କରିବ, ସେତେବେଳେ ମୁଁ କରିବି କ'ଣ? ଯଦି ନିଜ ସଫଳତାରେ ସେ ଗର୍ବୀ ମଣିଷ ପାଲଟିଯିବ, ସେତେବେଳେ ମୁଁ କରିବି କ'ଣ? ଯଦି ମୋ ସଫଳତାରେ ସେ ଅସୁରକ୍ଷିତ ମନେ କରିବ, ସେତେବେଳେ ମୁଁ କରିବି କ'ଣ? ଭଲ ସ୍ତ୍ରୀ, ଭଲ ବୋହୂ, ଭଲ ମାଆର ଭୂମିକା ମୋ ପାଖରୁ ଆଶା କରି ଯଦି ଭୁଲିଯିବ ମୋ ମଣିଷର ପରିଚୟକୁ, ସେତେବେଳେ ମୁଁ କରିବି କ'ଣ? ଯଦି ମୋ ଆଦର୍ଶରେ ସେ ଅଣନିଶ୍ୱାସୀ ହୋଇଉଠିବ, ସେତେବେଳେ ମୁଁ କରିବି କ'ଣ? ଯଦି ମୋ ବନ୍ଧୁତ୍ୱର ସମ୍ପର୍କରେ ସେ ସନ୍ଦେହର କଳଙ୍କ ଲଗେଇବ, ସେତେବେଳେ ମୁଁ କରିବି କ'ଣ? ଯଦି ଭୁଲକୁ ଭୁଲ ଆଉ ଠିକ୍କୁ ଠିକ୍ ବୋଲି କହିବାର ମୋ ଅଭ୍ୟାସକୁ ସେ ଔଦ୍ଧତ୍ୟ ବୋଲି କହିବ, ସେତେବେଳେ ମୁଁ କରିବି କ'ଣ? ମୋ ପ୍ରଶ୍ନ କରିବାକୁ ଯଦି ସେ ଅସମ୍ମାନ ବୋଲି ଧରିନେବ, ସେତେବେଳେ ମୁଁ କରିବି କ'ଣ? ମୋ ନାଁ କରିବାକୁ ଯଦି ସେ ବେଖାତିର ବୋଲି ଭାବିନେବ, ସେତେବେଳେ ମୁଁ କରିବି କ'ଣ? ମତଭେଦକୁ ଯଦି ମନଭେଦ ବୋଲି ଭାବିନେବ, ସେତେବେଳେ ମୁଁ କରିବି କ'ଣ? ଦାୟିତ୍ୱର ଭାର ଲଦି ଦେଇ ଯଦି ମୋ ଅଧିକାରକୁ ସଙ୍କୁଚିତ କରିଦେବ, ସେତେବେଳେ ମୁଁ କରିବି କ'ଣ? ତା ଖୁସିରେ ମୋ ଖୁସି ଖୋଜିବାକୁ କହିଦେଇ ଯଦି ମୋ ଖୁସି କ'ଣ ଜାଣିବାକୁ ଚେଷ୍ଟା ବି ନ କରିବ, ସେତେବେଳେ ମୁଁ କରିବି କ'ଣ? ତା କଳାକୁ ଉନ୍ନତ କରିବାକୁ ଗୁରୁତ୍ୱ ଦେଇ ଯଦି ମୋ ସାମର୍ଥ୍ୟକୁ ଅଣଦେଖା କରିବ, ସେତେବେଳେ ମୁଁ କରିବି କ'ଣ? ଯେଉଁ ସବୁ ଅନ୍ୟାୟ ଭିତ୍ତିକ ରୀତି ନୀତି ଓ ପ୍ରଥାକୁ ମୁଁ ବିରୋଧ କରି ଆସିଛି, ସେହି ସବୁକୁ ଆପଣାର କରିବାକୁ ଯଦି ବାଧ୍ୟ କରିବ, ସେତେବେଳେ ମୁଁ କରିବି କ'ଣ? କ'ଣ ସତରେ କେହି ଥିବେ ମୋ ସହିତ ମୋ ଅଭିଯୋଗ ଗୁଡ଼ିକ ପଛରେ ଲୁଚି ରହିଥିବା ଅସନ୍ତୋଷ ଓ ଦୁଃଖକୁ ବୁଝିବାକୁ? କ'ଣ ସତରେ ତମେ କହିପାରିବ, ଝିଅ ଛାଡ଼ ସେସବୁ, ତୋତେ ଯାହା ଠିକ୍ ଲାଗୁଛି କର, ଆମେ ପ୍ରସ୍ତୁତ ଅଛୁ ତୋ ସୁଖ ଦୁଃଖରେ ତୋ ସାଙ୍ଗରେ ଛିଡ଼ା ହେବାକୁ? କ'ଣ ସତରେ ମୋତେ କେହି ଫେରେଇ ଦେଇପାରିବ ମୋ ହଜିଯାଇଥିବା ମାନସିକ ଶାନ୍ତିକୁ? ଜାଣିଛି ତମେ ପାରିବନି, ତେବେ କୁହ, କାହିଁକି ମୋତେ ବାଧ୍ୟ କର ଜଣେ ଅଜଣା ଅଚିହ୍ନା ବ୍ୟକ୍ତିକୁ ଜୀବନସାଥୀ କରିନେବାକୁ? ତେବେ କୁହ, କାହିଁକି ମୋ ଜୀବନ ସହିତ ଖେଳ କନ୍ୟାଦାନର ତଥାକଥିତ ପୁଣ୍ୟ ଅର୍ଜନ କରିବାକୁ? ତେବେ କୁହ, କାହିଁକି ମୋ ଅସ୍ତିତ୍ୱକୁ ବଳି ପକେଇ ଦିଅ ତମ ମୁଣ୍ଡରୁ ତଥାକଥିତ ଝିଅ ବାହାଘରର ବୋଝ ଓହ୍ଲେଇବାକୁ? ତେବେ କୁହ, କାହିଁକି ମୋ ନିଷ୍ପତ୍ତି ନେବା ଅଧିକାରରୁ ମୋତେ ବଞ୍ଚିତ କର ତଥାକଥିତ ସଂସ୍କାରୀ ଝିଅର ମୁଖା ପିନ୍ଧିବାକୁ? କହିପାରିବ କି କାହିଁକି ମୋତେ ଜନ୍ମ ଦେଉଥିଲ? ଯଦି ଗ୍ରହଣ କରିନପାରିବ ମୋ ଅଧିକାର ସ୍ୱାଧୀନତା ଆଉ ମର୍ଯ୍ୟାଦାର ସହିତ ଜୀବନ ବଞ୍ଚିବାକୁ?